ହ୍ୟାଲୋ,
ମୁଁ ଲିଲି ମିଶ୍ର କହୁଛି 62 ୱାର୍ଡରୁ। ଆମର ଟିକେ ଡ୍ରେନ୍ ସମସ୍ୟା ରହୁଛି, ଆମର ଡ୍ରେନ୍ ନାହିଁ, ଭାରି ସମସ୍ୟା ହେଉଛି। ଡ୍ରେନ୍ଟା ଦେଲେ ଆମକୁ ସୁବିଧା ହୁଅନ୍ତା, ନେଇ ଗାଧୁଆ ପାଣି ଛାଡ଼ି ପାରୁନୁ, ରୋଡ୍ ଉପରେ ଯାଉଛି ପାଣି। ତୁରନ୍ତ ଟିକେ ସମାଧାନ କରନ୍ତୁ।